ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ। ଆଜି ହେଉଛି ଭାରତୀୟ ସମ୍ବିଧାନ ଦିବସ। 1949 ମସିହା ଆଜିର ଦିନେ ଭାରତର ସମ୍ବିଧାନ ସଭାତି ଗୃହୀତ ହୋଇଥିବାର ସମ୍ବିଧାନ 1950 ମସିହା ଜାନୁଆରୀ 26 ତାରିଖ ଦିନ ଲାଗୁ ହୋଇଥିଲା। ସମ୍ବିଧାନ ଗ୍ରହଣର 75 ବର୍ଷର ପୂର୍ତ୍ତିକେ ଆଜିଠାନୁ ବଛରେ ତକ୍ ପାଳନ କରବାର୍ ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍। ଆଜି ସମ୍ବିଧାନ ଦିବସ ଅବସରରେ ନୂଆଦିଲ୍ଲୀ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲ୍ନ ଗୋଟିଏ ବଡ଼ କାର୍ଯ୍ୟକ୍ରମ ହେଉଛି। ଏଥି ସଂସଦର ଦୁହି ଗୃହକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ବୋଧନ ଦେବେ। ହମାରା ସମ୍ବିଧାନ ହମାରା ସ୍ୱାଭିମାନ ଟ୍ୟାଗ୍ଲାଇନ୍କେ ନେଇକରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସିଆଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟର ପ୍ରଶାସନିକ ଭବନ ପରିସନ୍ନ ହେବାରକେ ଥିବାର ସମ୍ବିଧାନ ଦିବସ ସମାରୋହତି ଯୋଗ ଦେବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟ 2023-24 ଉନ୍ମୋଚନ କରବାର ସହିତ ସମାବେଶକେ ସମ୍ବୋଧନ କରିବେ। ଏଥି ପ୍ରଧାନ ବିଚାରପତି ଆର୍ ସୁପ୍ରିମକୋର୍ଟର ଅଲଗା ବିଚାରପତିମାନେ ବି ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ଗଲାକାଲ କେନ୍ଦ୍ର କ୍ୟାବିନେଟ୍ ବୈଠକ ହୋଇଯାଇଛି। ଏହି ବୈଠକ ବାବଦେ ସୂଚନା ଦେଇକରି କେନ୍ଦ୍ର ସୂଚନା ଆର୍ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ନ୍ୟାସନାଲ୍ ମିଶନ୍ ଅଫ୍ ନେଚୁରାଲ୍ ଫାର୍ମିଂକେ ମଞ୍ଜୁରୀ ଦେଇଛି। ଏଥି ସାରା ଦେଶେ ପ୍ରାକୃତିକ ଚାଷ୍କେ ତହକାବାର୍ ଲାଗି 2481 କୋଟି ଟଙ୍କା ଖର୍ଚ୍ଚ କରାଯିବା। ସେନ୍ତା କେନ୍ଦ୍ର କ୍ୟାବିନେଟ୍ PAN 2.0 ପ୍ରକଳ୍ପକେ ମଞ୍ଜୁରୀ ଦେଇଛି। ଆଗ୍କେ QR କୋଡ୍ ସହିତ ପ୍ୟାନ୍ କାର୍ଡ଼ ଆସ୍ବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ସେନ୍ତା ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍ କେ ଭିଲ୍ ମଞ୍ଜୁରୀ ମିଳିଛି। ଇଟା ହେବାନୁ ଶିକ୍ଷା ବାବଦେ ଥିବା ରିସୋର୍ସମାନଙ୍କେ ସାର୍ବଜନୀନ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା। ଇତାର ସହିତ ଅଟଲ ଇନୋଭେସନ୍ ମିଶନ 2.0 କେ ଭିଲ୍ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଇ ମିଶନ ଜରିଏ ସାରା ଦେଶେ ଷ୍ଟାର୍ଟଅପ୍ ଗବେଷଣା ଆର୍ ଉନ୍ନତିକରଣ କାର୍ଯ୍ୟକ୍ରମ ତୁର୍ତ୍ତି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାନୁ ମୂଲ ହେଉଛି। ଏହି ଅଧିବେଶନ December 31 ତକ୍ ଚାଲ୍ବା। ଅଧିବେଶନଟି 30 କାର୍ଯ୍ୟ ଦିବସ ରହିଛି। ମୁଖ୍ୟମନ୍ତ୍ରୀ ଆର୍ ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 2024-25 ଆର୍ଥିକ ବର୍ଷ ଲାଗି ପହିଲା ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଅଧିବେଶନ ସମିଆଥି December 2-4 ତକ୍ ଅତିରିକ୍ତ ଖର୍ଚ୍ଚା ଦାବି ଉପରେ ଆଲୋଚନା ହେବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାନୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ଉତ୍ସାହ 2024 ମୂଲ ହେଉଛି। ରାଜ୍ୟ ଶିଶୁ ସୁରକ୍ଷା ସମିତି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ହେଉଥିବାର ଏହି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ସମ୍ମାନିତ ଅତିଥି ଭାବେ ଦୁହି ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇକରି ଛୁଆମାନଙ୍କୁ ତହକାବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀନ ଗଲାକାଲ ଦ ଟିଚର ଆପ୍ର ଶୁଭାରମ୍ଭ କରିଛନ୍। ଶିକ୍ଷା କ୍ଷେତ୍ରଥି ପରିବର୍ତ୍ତନ ଆନ୍ବାର ସହିତ ଦେଶେ ଛୁଆ ଆର୍ ଜୁଆନ୍ ପିଢ଼ିଙ୍କର ଜୀବନଥି ଉନ୍ନତି ଆନ୍ବାର୍ ଲାଗି ଭାରତୀ ଏୟାରଟେଲ୍ ଫାଉଣ୍ଡେସନ୍ ତରଫୁ ଇ ଆପ୍ ତିଆରି କରାଯାଇଛି। ଆପ୍ ଉନ୍ମୋଚନ ଅବସରରେ ଶିକ୍ଷକମାନଙ୍କର ଉନ୍ନତିଥି ଭାରତର ଉନ୍ନତି ଶୀର୍ଷକ ବିଷୟବସ୍ତୁ ଉପରେ ବହୁତଟି ଶିକ୍ଷାବିତ୍ ଆର୍ ବ୍ୟକ୍ତିବିଶେଷମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ବୋଧନ ଦେଇଥିଲେ। ରାଇଜେ ଜମି ବିକ୍ରି ଲାଗିଥିବାର ଆଇନଗତ ସମସ୍ୟାର ସମାଧାନ କରି ଇଟାକେ ସରଳ କରାଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଶ୍ରୀ ପୂଜାରୀଙ୍କର ଅଧ୍ୟକ୍ଷତାତି ଗଲାକାଲ ବିଧାନସଭା ପ୍ରକୋଷ୍ଠ ନ ହୋଇଥିବାର ଗୋଟିଏ ସମୀକ୍ଷା ବୈଠକଟି ରେରା ଆଇନ ଉନ୍ନୟନ ଆଇନ ଆର୍ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କର ଆଇନର ତର୍ଜମା କରାଯାଇଥିଲା। ରାଜା ଏବା 5 ବର୍ଷର ଭିତରେ 30,000 କିଲୋମିଟର ରାସ୍ତା ତିଆରି କରବାର୍ ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ପଞ୍ଚାୟତିରାଜ ଆର୍ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ଗ୍ରାମ ଉନ୍ନୟନ ବିଭାଗର ସମୀକ୍ଷା ବୈଠକଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ନାୟକ ରାସ୍ତା ତିଆରି ସମିଆତି ଇତାର ମାନ ନେଇକରି ସାଲିସ୍ ନାଇଁ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବାଚସ୍ପତି ସୁରମା ପାଢ଼ୀ ଗଲାକାଲ ନୂଆଦିଲ୍ଲୀ ଭାରତ ମଣ୍ଡପମ୍ନ ଚାଲିଥିବାର ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଓଡ଼ିଶା ମଣ୍ଡପକେ ବୁଲି ଦେଖିଛନ୍। ଏହି ଅବସରରେ ଶ୍ରୀମତୀ ପାଢ଼ୀ ଷ୍ଟଲ୍ମାନଙ୍କେ କାମ କରୁଥିବାର ମହିଳାମାନଙ୍କ ସାଙ୍ଗେ କଥାବାର୍ତ୍ତା କରିଥିଲେ। ରାଜ୍ୟର ସବୁ ସ୍କୁଲ୍ନ ଆଜି ସମ୍ବିଧାନ ଦିବସ ପାଳନ ହେବା। ଇତାକେ ନେଇକରି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଏ ଅବସରରେ ଚିତ୍ରାଙ୍କନ ପୋଷ୍ଟର ତିଆରି ଆର୍ ହସ୍ତଶିଳ୍ପ ପ୍ରତିଯୋଗିତାମାନ କରାଯିବା। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଲାଗି କଂସ କଳାକାର ବଛାଯିବା। ଏଥିଲାଗି ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ତରଫୁ ଗଲାକାଲ ବିଜ୍ଞପ୍ତି ବାହାରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫୁ ସ୍ୱନିଧିନୁ ସମୃଦ୍ଧି ଶିବିର ହୋଇଯାଇଛି। ଶିବିରଟି ଖଡ଼ିଆଲ ନଗରପାଳ ଉଜ୍ଜଲ ଗୁପ୍ତା ଯୋଗ ଦେଇକରି ସରକାରଙ୍କର 8 କଲ୍ୟାଣ ଯୋଜନାର ଲାଭ ଉଠାବାରକେ ଆହ୍ୱାନ ଦେଇଥିଲେ। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।